2437 ଉପାସନା ପାଇଁ ସଭା ହିବ୍ରୁ 10 ଅଧ୍ୟାୟ 24 ପଦରୁ 25 ପଦ 1 କ୍ରନ୍ଥି 11 ଅଧ୍ୟାୟ 23 ପଦରୁ 34 ପଦ କଲସିୟ 3 ଅଧ୍ୟାୟ 15 ପଦରୁ 17 ପଦ ବିଶ୍ୱାସିଆମାନେ ସବୁଦିନ ଏକା ସାଙ୍ଗେ ଭଗବାନକେ ଡାକନ୍ତୁ, ଯେତେବେଳେ ଚୁପଚାପ ହୁଅନ୍ତୁ ସେମାନେ ବାଇବେଲରୁ ଶିକ୍ଷା କରନ୍ତୁ, ଭଗବାନକେ ପ୍ରାର୍ଥନା କରନ୍ତୁ ଆର୍ ଗୀତରେ ତାକେ ପ୍ରଶଂସା କରନ୍ତୁ। ସେମାନେ ଦାନ କର୍ମେଇ ଭଗବାନ ନାଗି ଯୀଶୁ କହିଲା ତାଙ୍କେ ଅନୁଗମନକାରୀକେ ତାଙ୍କର ମରବାକେ ମନେ ପକେଇବାର ନାଗି। ଏଇ ଛବିରେ ଦେଖିପାରୁଛ ବିଶ୍ୱାସୀମାନେ ଏକାଠି ଖାଉଛନ୍ ଆର୍ ମନେ ପକେଇ ଦିଅନ୍ତ ସେମାନେ ଯୀଶୁଙ୍କର ଦେହେର, ଯେତେବେଳେ ସେ ମରିଗେ ନାଇଁ କୃଷରେ, ଯେତେବେଳେ ସେମାନେ ପିଇନେଇ ଏକା ସାଙ୍ଗେ ସେମାନେ ତାଙ୍କର ରକ୍ତକେ ମନେ ପକାନ୍ତ। ଯାହା ସବୁ ସେ କହିନେଇ ସେମାନଙ୍କେ ରକ୍ଷା କରବାର ନାଗି, ପାପରୁ ଆମେ ବି ଏମିତି ଭାବେ ଯୀଶୁ ମରବାକେ ମନେ ପକେଇବା, ଆର୍ ଥରେ ଖୁସି ଘୁରବାର ପର୍ଯ୍ୟନ୍ତ।